ओम नमो भगवते वासुदेवाय। श्रीमद् भागवत दशम स्कंध अस्य अध्याय श्लोक 12। श्री शुक उवाच सैवं भार्या विप्रो बहुश पार्थितो मुहो अयं हि परमो लाभ उत्तम श्लोक दर्शनम। देखो ये दशम स्कंध अस्य अध्याय रे इति परीक्षित महाराज कहते सुखदेव गोस्वामी को प्रभु भगवान जानी चन्यानी मुकुंदस्य महात्मना बीर्जानी अनंत बीर्जस्य श्रोतुम इच्छामि। हे प्रभु भगवान कर अन्य सब लीला मुटी वर्णना करंतु। साभाग जया तस्य गुणान गुणीते करो च तत्कर्म करो मनस्य स्मरेत् वसन्तं स्थिरजंगमेषु सुनोति तत्पुण्य कथा सकर्ण। से बाघ बा से जीवा हूँ प्रकृत जीवा ये भगवान गुणगान करती। से कर से हस्त हूँ से प्रकृत हस्त जे भगवान निमित्त कर्म करती। से मन हूँ प्रकृत मन जो मन द्वारा जे भगवान स्मरण करती भगवान लीला सब। एवं से भाव में कर्ण तार प्रकृत धन्य जदि से कन्या द्वारा कर्ण द्वारा भगवान कथा पुण्य कथा श्रवण करती। से भाव में शिव द्वारा जदि भगवान पाखे प्रणाम कले एवं चक्षु द्वारा भगवान दर्शन कले एवं अन्य अंग रही भाव में भगवान सेवार जदि रत रे पादक भगवान पादक जो गोटा कहती चरण पादुका सेटा को पान करती तले ये प्रकृत रे धन्य से सब अंग सब धन्य भगवान से सब अंग को। तेणु चार दिन पार हो पंचम दिन षष्ठ दिन रहा यू कथा कौन खाद्य पानी न ग्रहण न करी भगवान कथा शुणवे ये आग्रह रही सुखदेव गोस्वामी कौन से परीक्षित महाराज को। तेणु भगवान गोटे लीला को वर्णना कले जे कृष्ण सासी सखा कश्चित ब्राह्मण ब्रह्मवीतम विरक्त इंद्रियार्थीसु प्रसन्न आत्मा जितेन्द्रिय सुदामार कथा कहले ब्राह्मण थे बहुत गुण तरला भल गुण सब थी कि गोटे असुविधा थी से होती दरिद्र तेणु तर पत्नी सब प्रार्थना करती जे ब्रह्मण्यस्य ननु ब्रह्मन् भगवतः सखा साक्षा क्षयपति ब्रह्मण्यस्य शरण्यस्य भगवान सत्तार्षव। प्रभु हे स्वामी तमे एते कष्ट रोच खायक पाही एते दरिद्र खायक मते मिलनतला एवं जो किछि जदि किछि खाद्य थिला से ब्राह्मणी एवं स्वामी को से खाद्य दे निजे अनाहार रहुतले ସେଥିପାଇଁ କହିବାକୁ ମଧ୍ୟ ଠିକ୍ ଭାବରେ କଥା କହିପାରୁନାହାନ୍ତି ଏତେ ଦୁର୍ବଳ ହେଇଯାଇଛନ୍ତି ଡରି ଡରିକରି କହୁଛନ୍ତି ସେ କଥା ବି ଠିକ୍ ଭାବରେ କହିପାରୁନାହାନ୍ତି। ଏଇଭଳି ଭାବରେ ସେ କହୁଛନ୍ତି ଏ ସ୍ୱାମୀ ତମେ ନନୁ ବ୍ରହ୍ମନ୍ ଭଗବତ ଏ ସ୍ୱାମୀ ଭଗବାନ ହେଉଛନ୍ତି ବ୍ରହ୍ମାଣ୍ଡଙ୍କର ଦେବ ସିଏ ତମେ ବ୍ରାହ୍ମଣ ତେଣୁ ତମକୁ ସେ ନିଶ୍ଚିନ୍ତ ଭାବରେ ସାହାଯ୍ୟ କରିବେ। ତେଣୁ ତାଙ୍କ ସ୍ୱାମୀ ଯଦି କହିବେ ଯେ ପ୍ରକୃତିରେ ମୋର କୌଣସି ବ୍ରାହ୍ମଣ ଗୁଣ ନାହିଁ ନା ବ୍ରାହ୍ମଣ ଗୁଣ ନଥିଲେ କ'ଣ ହେବ ସେ ହେଉଛନ୍ତି ସଖା ସଖା ସାକ୍ଷାତ ଶିବପତି ସେ ହେଉଛନ୍ତି ଭଗବତ ଭଗବତ ଅର୍ଥାତ୍ ଯେଉଁମାନେ ତାଙ୍କର ଶରଣ ଯିବେ ତାଙ୍କୁ ସେ ପାଳନ କରିବେ। ତେଣୁ ଯଦି ଭଗବାନ ବ୍ରାହ୍ମଣ କହିବେ ଯେ ମୋର ମଧ୍ୟ ସେତେ ଭକ୍ତି ନାହିଁ ମୁଁ ଭଗବାନଙ୍କ ଶରଣରେ ଯାଇନାହିଁ ତେଣୁ ବ୍ରାହ୍ମଣୀ କହୁଛନ୍ତି ସିଏ ହେଉଛନ୍ତି ଭଗବାନ ସିଏ ହେଉଛନ୍ତି ସାକ୍ଷାତ ସର୍ବଜ୍ଞ ହେତୁ ଯେହେତୁ ସେ ସର୍ବଜ୍ଞ ତେଣୁ ତୁମର ଦୁଃଖ ଦେଖି ସେ ନିଶ୍ଚିନ୍ତ ଭାବରେ ଦୟା କରିବେ। ତେଣୁ ଯଦି ବ୍ରାହ୍ମଣ କହିବେ ସେ ତ ଭଗବାନ ସେ ତ ସମସ୍ତଙ୍କର ପ୍ରତି ସମାନ ସେ ମୋ ପାଇଁ କାହିଁକି ଅଲଗା ପ୍ରକାର ବ୍ୟବହାର କରିବେ ନା ସିଏ ହେଉଛନ୍ତି ବ୍ରାହ୍ମଣ ଶରଣ୍ୟସ୍ୟ ଭଗବାନ ସାତତ ସର୍ବ ସିଏ ହେଉଛନ୍ତି ସାତତ ସର୍ବ ଅର୍ଥାତ୍ ସେ ହେଉଛନ୍ତି ସାତ୍ୱତମାନଙ୍କର ପତି, ସାତ୍ୱତ ବଂଶର ସେ ହେଉଛନ୍ତି ମୁଖ୍ୟ। ତେଣୁ ତୁମକୁ ଯେତେବେଳେ ସେ କିଛି ଖାଦ୍ୟକୁ ଦେବେ, ଅନ୍ତତଃ କିଛି ଖାଇବାକୁ ଦେବେ ତ, ନା କିଛି ଦେବେନି, ନ ଦେଇ ବିଦାୟ କରିଦେବେ। ତେଣୁ ଯେତେବେଳେ ଖାଇବାକୁ ଦେବେ, ସେତେବେଳେ ଯେଉଁ ଅନ୍ୟ ସାତ୍ୱତ ଭକ୍ତମାନେ ସବୁ ଥିବେ, ସେମାନେ ତୁମର ଦରିଦ୍ରତା ଦେଖି ସେମାନେ ନିଶ୍ଚିନ୍ତ ଭାବରେ କିଛି ସାହାଯ୍ୟ କରିବେ। ତେଣୁ ଏଇଭଳି ଭାବରେ ବହୁଶ ପ୍ରାର୍ଥିତ ମୁହୁ, ଖାଲି ଗୋଟାଏ ଦିନ କଥା ନୁହଁ, ତା ପରଦିନ ମଧ୍ୟ ସେଇଭଳି ଭାବରେ ଅନୁରୋଧ କଲେ, ତା ପରଦିନ ମଧ୍ୟ ସେଇଭଳି, ଏଇଭଳି ଭାବରେ ସ ଏବଂ ଭାର୍ଯ୍ୟା ବିପ୍ର, ଏଇଭଳି ଭାବରେ ତାଙ୍କର ଭାର୍ଯ୍ୟ ଦ୍ୱାରା ସେ ବିପ୍ର, ବେଦ ପାଠାତ୍ ଭୟତ ବିପ୍ର, ବେଦ ପାଠ ଯେଉଁମାନେ କରନ୍ତି ସେମାନେ ହେଉଛନ୍ତି ବିପ୍ର। ତେଣୁ ସିଏ ବହୁଶ ପ୍ରାର୍ଥିତ ମୁହୁ, ବହୁ ଭାବରେ ପ୍ରାର୍ଥିତ ହେବାରୁ ତେଣୁ ସିଏ ଚିନ୍ତା କରୁଛନ୍ତି। ଆଜି ସେ ଚିନ୍ତା ଯାଉନଥିଲେ, ଯିବା ପାଇଁ ଚାହୁଁନଥିଲେ, କାହିଁକି ଦରିଦ୍ର ପାଇଁ ଭଗବାନ ପାଖକୁ ଯିବ, ଭଗବାନ ତ ସମସ୍ତଙ୍କର ଯାହାର ଯାହା ଆବଶ୍ୟକତା ସେ ପୂରଣ କରିବେ। ଅନନ୍ୟାସ ଚିନ୍ତିତ ମାଙ୍ଗ ଯୋଜନା ପ୍ରତିପାସତେ ତେଷାଙ୍ଗ ନିତ୍ୟାଭିଯୁକ୍ତାନାଙ୍ଗ ଯୋଗକ୍ଷେମଙ୍ଗ ବାହାମ୍ୟମ, ଭଗବାନ ସମସ୍ତଙ୍କର ଯାହାର ଯାହା ଆବଶ୍ୟକତା ସେ ପୂରଣ କରନ୍ତି। ଆମର କର୍ମଫଳ ହେସୁ ଆମେ ଏଇଭଳି ଭାବରେ ଦରିଦ୍ର ରହିଛେ, ଭଗବାନ ପାଖକୁ ଯିବାର ଆବଶ୍ୟକତା ନାହିଁ, ଏଇଭଳି ଭାବରେ ଚିନ୍ତା କରୁଥିଲେ। କିନ୍ତୁ ଯେତେବେଳେ ତାଙ୍କର ପତ୍ନୀ ଏଇଭଳି ଭାବରେ ବହୁତ ଥର କହିଲେ, ତେଣୁ ତାଙ୍କର ଚିନ୍ତା ବଦଳିଗଲା। ସେ କହିଲେ ଅୟଂ ହି ପରମ ଲାଭ ଉତ୍ତମ ଶ୍ଳୋକ ଦର୍ଶନ, ପ୍ରକୃତରେ ମୋର ସ୍ତ୍ରୀ ଯାହା କହୁଛନ୍ତି ସେଇଟା ହିଁ ମୋର ଶ୍ରେଷ୍ଠ ଲାଭ ହେବ। ମୁଁ ଯଦି ଯିବି, କିଛି ନହେଲେ ମଧ୍ୟ ଭଗବାନଙ୍କୁ ଦର୍ଶନ କରିବି। ଉତ୍ତମ ଶ୍ଳୋକ, ସେ ଯାହାଙ୍କର ଯଶ ସବୁବେଳ ପାଇଁ ରହିଛି, ଚାରିଆଡ଼େ ବିଖ୍ୟାତ, ସେ ଅମର କୀର୍ତ୍ତି ଭଗବାନଙ୍କର, ତାଙ୍କର ଦର୍ଶନ କରିବି, ମୋର ଜୀବନ ସାର୍ଥକ ହେବ। ବହୁତ ଦିନ ତଳେ ତାଙ୍କର ଦେଖା ହେଇଥିଲା, ଏବେ ଆ ଭିତରେ ବହୁତ ବର୍ଷ ବିତିଯାଇଛି। ସେ ଯେତେବେଳେ ଭଗବାନ ଯେତେବେଳେ ହେଇଥିଲେ 11 ବର୍ଷର, ସେଇ ସମୟରେ ସେ ଯାଇଥିଲେ କେଉଁଠିକି, ଯେଉଁଠିକି ତୁମେ ଯାଇଥିଲ, ଉଜ୍ଜୟିନୀ, ସେଠି ପାଠ ପଢ଼ିବା ପାଇଁ ଯାଇଥିଲେ ଶାନ୍ତିପନିମାନଙ୍କ ପାଖକୁ। ତେଣୁ ସେଠି ସେତେବେଳେ ସିଏ ସୁଦାମ ସିଦାମ ଥିଲେ, ତାଙ୍କର ସାଙ୍ଗ ଥିଲେ, ସହପାଠୀ ଥିଲେ, କ୍ଲାସମେଟ୍ ଥିଲେ। ତେଣୁ ସେତେବେଳେ ବହୁତ ତାଙ୍କର ଲୀଳା ସବୁ ରହିଛି, ତାଙ୍କ କଥା ମନେ ପଡ଼ିଗଲା ସେସବୁ କଥା। ହେଲେ ଯାହା ହଉ, ବହୁତ ଦିନ ପରେ, ବହୁତ ବର୍ଷ ପରେ ଦେଖିବି, ଭଗବାନଙ୍କର ଦର୍ଶନ କରିବି। ତେଣୁ ଏ କଥା ଚିନ୍ତା କର, ଅୟଂ ହିଁ ପରମ ଲାଭ, ଶ୍ରେଷ୍ଠ ଲାଭ କେଉଁଟା, କୋଟିଏ ଟଙ୍କା ପାଇଗଲେ ସେଇଟା ଶ୍ରେଷ୍ଠ ଲାଭ ନୁହଁ, ଶ୍ରେଷ୍ଠ ଲାଭ ହେଉଛି ଯଦ୍ ଉତ୍ତମ ଶ୍ଳୋକ ଦର୍ଶନ, ଉତ୍ତମ ଶ୍ଳୋକଙ୍କର ଯଦି ଦର୍ଶନ କରାଯିବ, ମିଳିବ, ତାହେଲେ ସେଇଟା ହେଉଛି ଶ୍ରେଷ୍ଠ ଲାଭ। ତେଣୁ ଭଗବାନଙ୍କୁ ଚିନ୍ତା କରି କହିଲେ, ଠିକ୍ ଅଛି, ମୁଁ ଯିବି ଯେ, ସଖାଙ୍କ ପାଖକୁ ମୁଁ କ'ଣ ନେବି, କ'ଣ ଅଛି ଘରେ କିଛି, ନା ମୁଁ ବ୍ୟବସ୍ଥା କରିବି କହିକିରି ସେ ଚାରିଟା ପଡ଼ିଶା ଘରକୁ ଯାଇ ସେଠି 4 ମୁଠା ତଣ୍ଡୁଳ ଆଣିକି ଆସିଲେ, ଏବଂ ସେଇଟାକୁ ମଧ୍ୟ ଗୋଟେ ଛିଣ୍ଡା କନାରେ କପଡ଼ା ବାନ୍ଧିକିରି ତାଙ୍କୁ ଦେଉଛନ୍ତି। ତେଣୁ ସିଏ ସୁଦାମ ସେଟା ନେଇ ଯାଉଛନ୍ତି। ତେଣୁ ଯାଇ ସେ ଯେଉଁ ଦ୍ୱାରକା ରହିଛି, କେମିତି ସେ ପାର ହେଲେ, ସେ ଚିନ୍ତା କରିପାରିଲେ ନାହିଁ, ଭଗବାନଙ୍କ ଚିନ୍ତାରେ କେତେ ବାଟ ପାର ହେଇଗଲେ। ଯାଇକିରି ଯେତେବେଳେ ପହଞ୍ଚନ୍ତି, ଯେଉଁ ରହିଛନ୍ତି ତାଙ୍କର ଶ୍ରେଷ୍ଠ ରାଣୀ, ଯିଏ 16108 ଭିତରେ ଯିଏ ପାଠ ରାଣୀ, ସିଏ ହେଉଛନ୍ତି କିଏ, ରୁକ୍ମିଣୀ, ଯାହାଙ୍କୁ ସେ ଅତି ଭଲ ପାଆନ୍ତି। ସେ ରୁକ୍ମିଣୀଙ୍କର ଦ୍ୱାରରେ ଯାଇ ଠିଆ ହେଇଛନ୍ତି, ସେଇ ସମୟ ଭଗବାନ ଦେଖିଦେଲେ। ଭଗବାନ ରୁକ୍ମିଣୀଙ୍କର ପଲଙ୍କରେ ଶୟନ କରିଥିଲେ, ସେ ଯେତେବେଳେ ଖବର ପାଇଲେ, ସାଙ୍ଗେ ସାଙ୍ଗେ ଆସି ତାଙ୍କୁ ପାଛଟି ନେଇଗଲେ, ଏବଂ ସେଇ ପଲଙ୍କରେ ବସେଇ ତାଙ୍କୁ ବହୁତ ସତ୍କାର କଲେ। ପ୍ରଥମେ ଦେଖି ଆଲିଙ୍ଗନ କରିଦେଲେ, ବହୁତ କାନ୍ଦି ପକାଇଲେ, ବହୁତ ଦିନ ପରେ ତାଙ୍କ ଦେଖା ହେଲା। ତେଣୁ ତାପରେ ତାଙ୍କୁ ସେଠି ତାଙ୍କର ସବୁ ବହୁତ ପ୍ରକାର ସେବା ପୂଜା କରିଛନ୍ତି, ତାଙ୍କର ପାଦ ଧୌତ କରି ସେ ଜଳକୁ ନିଜର ମସ୍ତକରେ ସିଞ୍ଚନ କରିଛନ୍ତି। ତେଣୁ ଏ କଥା ଦେଖି ଯେଉଁ ଅନ୍ୟ ତାଙ୍କର 16108 ରାଣୀ, ସେମାନେ ଚିନ୍ତା କରୁଛନ୍ତି, ଏ ବ୍ୟକ୍ତି ଜଣଙ୍କ କେତେ ଭାଗ୍ୟବାନ, ଏ ତ ବହୁତ କୁତ୍ସିତ ବ୍ୟକ୍ତି ଭଳିଆ ରହିଛନ୍ତି, କ'ଣ ଖଣ୍ଡେ କପଡ଼ାଟି ବି ନାହିଁ, 1000 ଛିଣ୍ଡା ହେଇକି ରହିଛି, କିନ୍ତୁ ଏତେ ସେ କି ପୁଣ୍ୟ କରିଥିଲେ, ଏ ଭଗବାନ ତାଙ୍କର ସେବା କରୁଛନ୍ତି, ଏଇଭଳିଆ ମନେ ମନେ ଚିନ୍ତା କରୁଛନ୍ତି। ତେଣୁ ଭଗବାନ ତାଙ୍କୁ ଉତ୍ତମ ଖାଦ୍ୟ ପ୍ରଦାନ କରି ତାଙ୍କର ସବୁ କଥା ମନେ ପକାଉଛନ୍ତି। ଏ ସଖା, ସେ ଯେତେବେଳେ ସୁଦାମ ଯେତେବେଳେ ଟିକେ ସୁସ୍ଥ ହେଲେ, ସେ ସଖା ତୁମର ମନେ ଅଛି, ବହୁତ ଦିନର କଥା, ବହୁତ ଦିନ ତଳର କଥା, ଯେଉଁ ସମୟ ଆମେ ମିଶିକି ପାଠ ପଢ଼ୁଥିଲେ, ଗୋଟେ ଥର ଗୁରୁମା ଆମକୁ କହିଥିଲେ, କାଠର ଅଭାବ ହେଇଯାଇଥିଲା, ଜାଳେଣୀ କାଠ, ତ ମୋତେ କହିଥିଲେ, ଆମକୁ କହିଥିଲେ ଯାଇକି କାଠ ଆଣିବା ପାଇଁ, ସେ ଭଗବାନ ସେ ଚାହିଁଥିଲେ ସେଠି ଗୋଟେ ଗୋଟେ ଟ୍ରକ୍ କାଠ ଆଣି ପକେଇ ଦେଇଥାଇ ପାରିଥାନ୍ତେ, କିନ୍ତୁ ଭଗବାନ ମାନବୀୟ ଲୀଳା କରୁଛନ୍ତି, ନରଲୀଳା କରୁଛନ୍ତି। ଗୁରୁଙ୍କୁ କେମିତି ସେବା କରିବାକୁ ହୁଏ ସେଟାକୁ ଦେଖିବା ପାଇଁ ଭଗବାନ ନିଜେ ଯାଇଛନ୍ତି ଜଙ୍ଗଲ। ସୌଭାଗ୍ୟବଶତଃ ସୁଦାମ ସେଥିରେ ଯାଇଥିଲେ ତାଙ୍କ ସହିତ। ତେଣୁ ସୁଦାମଙ୍କୁ ସେଦିନ ରାତିରେ ବହୁତ ଭୀଷଣ ବର୍ଷା ହେଇଛି, ଫେରିଲା ବେଳକୁ ବହୁତ ବର୍ଷା ହେଇଛି, ତେଣୁ ସେ ଫେରିପାରିନାହାନ୍ତି। ତେଣୁ ସେ ସେଇଠି ରହି ଥରୁଛନ୍ତି ଜଙ୍ଗଲ ଭିତରେ। ତେଣୁ ସକାଳ ହେଲା, ତେଣୁ ସେ ସନ୍ଦୀପନୀ ଗୁରୁଦେବ ଯେତେବେଳେ ଦେଖିଲେ ଆମର ପିଲାମାନେ ଆସିନାହାନ୍ତି, ତେଣୁ ସେ ସକାଳୁ ଆସି ପହଞ୍ଚିଲେ, ଦେଖିଲେ ଏ ଦୁଇ ଜଣ ସେ କାଠ ଡେଗିରି ଥରୁଛନ୍ତି। ତେଣୁ ସେମାନେ ଗୁରୁ ତାଙ୍କ ଉପରେ ବହୁତ ପ୍ରୀତ ହେଇଗଲେ, କହିଲେ ହେ ପିଲାମାନେ ଶିଷ୍ୟମାନେ, ତମେ ମୋର ଯେଉଁଭଳି ଭାବରେ ସେବା କଲ, ଏ ଶରୀର ବହୁତ ମାନେ ଶରୀରକୁ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ, କିନ୍ତୁ ସେଇ ଶରୀରରେ ତମେ ମୋର ଏତେଭଳି ସେବା କରିଛ, ତେଣୁ କିମ୍ ଅସ୍ମାଭିର୍ ନିବୃତଂ ଦେବଦେବ ଜଗତ ଗୁରୁ ଭବତା ସତ୍ୟ କାମେନ ଜୟସଂ ବାସୋ ଗୁରୁ ଭବତ। ଏଭଳି ଭାବରେ ଗୁରୁଦେବ ତାଙ୍କ ଉପରେ ପ୍ରସନ୍ନ ହୋଇକରି କହିଲେ, ତମେ ଅହୋ ପୁତ୍ରକା ଜୟମ ଅସ୍ମଦର୍ଥେ ତେ ଦୁଃଖିତା ଆତ୍ମାବୈ ପ୍ରାଣୀନାଂ ପ୍ରେଷ୍ଠ ତମ ନା ଦ୍ରୁତ ମତ୍ପରାହା। ହେ ପୁତ୍ରମାନେ, ତମେ ତମର ନିଜର ପ୍ରିୟ ଶରୀରକୁ ଯେଭଳି ଭାବରେ ମୋ ପାଇଁ ସେବାରେ ଉତ୍ସର୍ଗ କରିଛ, ଏ ବହୁତ ସେଥିପାଇଁ ତମେ ବହୁତ ମୁଁ ପ୍ରୀତ ହେଇଗଲି ତୁମ ଉପରେ। ଇଏ ହେଉଛି ଶ୍ରେଷ୍ଠ ଶିଷ୍ୟ, ଏତଦେବ ହି ସତ୍ ଶିଷ୍ୟ କର୍ତ୍ତବ୍ୟଂ ଗୁରୁ ନିଷ୍କୃତମ ଯଦ୍ଭୈ ବିଶୁଦ୍ଧ ଭାବେନ ସର୍ବାର୍ଥାତ୍ମର୍ପଣଂ ଗୁରୁ। ଯଦି ଜଣେ ଗୁରୁଙ୍କୁ ସବୁକିଛି ଅର୍ପଣ କରିଗଲେ ତାହେଲେ ସିଏ ହେଉଛନ୍ତି ଶ୍ରେଷ୍ଠ ଶିଷ୍ୟ। ତେଣୁ ତୁଷ୍ଟହଂ ଭୋ ଦ୍ୱିଜ ଶ୍ରେଷ୍ଠା ସତ୍ୟା ସନ୍ତୁ ମନୋରଥା ଛନ୍ଦାସି ଜାତ ଜାମାନି ଭବନ୍ତି ହୋ ପରତ୍ରଚ। ମୁଁ ଯେଉଁ ତୁମକୁ ଶିକ୍ଷା ଦେଇଛି ସେସବୁକୁ ଏ ଜନ୍ମରେ ଏବଂ ପରଜନ୍ମରେ ତୁମେ ସବୁବେଳେ ମନେ ରଖିବ, ତୁମେ କେବେ ଭୁଲିଯିବ ନାହିଁ। ଏଇଭଳି ଭାବରେ ସବୁ ମନେ ପକାଉଛନ୍ତି। ତେଣୁ ଶ୍ରୀ ବ୍ରାହ୍ମଣ ଜଣ କହୁଛନ୍ତି, ସୁଦାମ କହୁଛନ୍ତି, ପ୍ରଭୁ କିମ୍ ଅସ୍ମାଭିର ନିବୃତଂ ଦେବଦେବ ଜଗତଗୁରୁ ଭବତା ସତ୍ୟ କାମେନ ଜେସଂ ବାସୋ ଗୁରୁ ଭବତ। ତାର ଆଉ କ'ଣ ବାକି ରହିବ ଯାହାର ଆପଣ ସାଥୀ ହିସାବରେ ଶିକ୍ଷା କରୁଛନ୍ତି, ଶିକ୍ଷା ସାଥୀ ହେଇକି ରହିଛନ୍ତି, କ୍ଲାସମେଟ୍ ହେଇକି ରହିଥିଲେ। ତେଣୁ ମୁଁ ବହୁତ ଧନ୍ୟ, ମୁଁ ବହୁତ ଅତ୍ୟନ୍ତ ଭାଗ୍ୟବାନ, ଆପଣଙ୍କ ଭଳି ସହପାଠୀ ମୁଁ ପାଇଥିଲି। ତେଣୁ ଏଇଭଳି ଭାବରେ ସେଦିନ ସେ ବିଶ୍ରାମ ନେଲେ। ବିଶ୍ରାମ ନେଇ ତା ପରଦିନ ଯେତେବେଳେ ଫେରୁଛନ୍ତି, ସୁଦାମ ଆଉ କିଛି କହିପାରୁନାହାନ୍ତି ମୋର କିଛି ଧନ ଦରକାର ବୋଲି। ଏବଂ ସେ ଯେଉଁ ଛିଣ୍ଡା କପଡ଼ାରେ ଯେଉଁ ଚାରି ମୁଠା ତଣ୍ଡୁଳ ବା ଚିପିଷ୍ଟକ ବୋଲି କୁହାଯାଉଛି, କିଏ କହୁଛି ଚୂଡ଼ା, କିଏ କହୁଛନ୍ତି ତଣ୍ଡୁଳ, ଯାହା ବି ହଉ, ସେ ଯେଉଁ ଦେଇଥିଲେ ସେଇଟାକୁ ମୋତେ ଦେବା ପାଇଁ ସେ ଚିନ୍ତା କରିପାରୁନାହାନ୍ତି। ସେ ଯେଉଁ ରାଜମହଲ, ସେ ଯେଉଁ ବହୁତ ପ୍ରକାର ସୌନ୍ଦର୍ଯ୍ୟ ରହିଛି, ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ମଣି ମାଣିକରେ ଭରା, ସେ ଘରେ ଇଏ କ'ଣ ଚୂଡ଼ା ଦେବ, ଚୂଡ଼ା ଭଜା ଦେବ ଖାଇବା ପାଇଁ, ତେଣୁ ଇଏ ଚିନ୍ତା କରି ଦେଉନାହାନ୍ତି। କିନ୍ତୁ ଭଗବାନ ଯେହେତୁ ସେ ଜାଣନ୍ତି ଭକ୍ତର କଥା, ତେଣୁ ସେ କହୁଛନ୍ତି, ହେ ବନ୍ଧୁ, ହେ ସଖା, ତୁମେ ଯେଉଁ ମୋ ପାଖକୁ ଆସିଛ, ତୁମେ ନିଶ୍ଚିନ୍ତ ଭାବରେ ଯେଉଁ ଆସିଥିଲ ଗୁରୁଗୃହରୁ ତୁମେ ଫେରିଛ, ତୁମେ ନିଶ୍ଚିନ୍ତ ଭାବରେ ତୁମର ଶରୀର ଦେଖିକରି ମୁଁ ତୁମର ଯେଉଁ ବେଶ ରହିଛି ମୁଁ ଜାଣୁଛି ତୁମେ ଗୃହସ୍ଥ ଅଛ, ତେଣୁ ତୁମେ ଯେଉଁ ମୋ ପାଖକୁ ଆସିଛ କ'ଣ କରୁଛ, ଆଣିଛ ତୁମେ ଦେବା ପାଇଁ କିଛି ଉପହାର ଆଣିଥିଲ, ଆଉ ଦେଉନ ନଦେଇ ପଳେଇ ଯାଉଛ। ତେଣୁ ଯଦିଓ ସୁଦାମ ଚାହୁଁନାହାନ୍ତି ଦେବା ପାଇଁ, କିନ୍ତୁ ଭଗବାନ ଚିନ୍ତା କରୁଛନ୍ତି ଯେ ଯେହେତୁ ସେ ମୋର ଭକ୍ତ, ସେ ଯଦି ଅଳ୍ପ କିଛି ମୋତେ ଦିଏ ସେ ମୋତେ ବହୁତ ଆନନ୍ଦ ଲାଗେ। ତେଣୁ ସେ କହୁଛନ୍ତି ଭଗବତ ଗୀତାରେ ଯାହା ଭଗବାନ ଅର୍ଜୁନ କହିଥିଲେ ସେଠି କହୁଛନ୍ତି, ହେ ସଖା, ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋମେ ଭକ୍ତା ପ୍ରୟଚ୍ଛତି ତଦଂ ଭକ୍ତି ଉପହୃତମ ଅସ୍ନାମି ପ୍ରୟତାତ୍ମନ। ସଖା, ଯଦି ଜଣେ ମୋତେ ଟିକିଏ କିଛି ଅଳ୍ପ କିଛି ପତ୍ରଟେ ଦିଏ ବା ଫୁଲଟେ ଦିଏ ବା ଫଳଟେ ଦିଏ ବା ଜଳମୁଣ୍ଡିଏ ଦିଏ, ତାକୁ ମୁଁ ଗ୍ରହଣ କରେ ନା, ମୁଁ ତାକୁ ଖାଏ ସେଇଟାକୁ, ଅସ୍ନାମି ମାନେ ଖାଏ ମୁଁ ସେଇଟାକୁ ନା। ପୁଷ୍ପକୁ ବି ଆପଣ ଖାଆନ୍ତି ନା? ପୁଷ୍ପ ବି ମୁଁ ଖାଏ, କାହିଁକି ନା ମୁଁ ଚିନ୍ତା କରେନି ଇଏ କ'ଣ ଖାଇବାର ଯୋଗ୍ୟ ନା ନାହିଁ, ମୋର ଭକ୍ତ ଦେଇଛି ଯାହା ଦେଇଛି ସେଇଟାକୁ ମୁଁ ଚିନ୍ତା ନ କରି ଖାଇଦିଏ। ତେଣୁ ଅତି ଅଳ୍ପ କିଛି ମୋତେ ପ୍ରଦାନ କଲେ ମଧ୍ୟ ସେଇଟା ମୋର ବହୁତ ମୋତେ ବହୁତ ସେଇଟା ବଡ଼ ଲାଗେ। ତେଣୁ ଏଭଳି ଭାବରେ କହି ଜବରଦସ୍ତି ତାର ସେ ବାନ୍ଧିକି ରଖିଥିଲେ ଖୁସିଥିଲେ ତାକୁ କାଢ଼ି ଆଣିଲେ ଏବଂ ସେଇଟାକୁ ଗୋଟିଏ ମୁଠା ଖାଇ ଦ୍ୱିତୀୟ ମୁଠା ଯେତେବେଳେ ଖାଇବାକୁ ବସିଛନ୍ତି ସେତେବେଳେ ରୁକ୍ମିଣୀ ଦେବୀ ତାଙ୍କ ହାତ ଧରି ଦେଇଛନ୍ତି। ସେ କହୁଛନ୍ତି ଏତାବତାଳଂ ବିଶ୍ୱାତ୍ମନ ସର୍ବସମ୍ପଦ ସମୃଦ୍ଧ ହେ ଅସ୍ମିନ୍ ଲୋକେ ଅଥବା ଅମସ୍ମିନ୍ ପୁଂସ ତତ୍ତୋଷ କାରଣ। ହେ ପ୍ରଭୁ, ଆପଣ ଯଦି ସବୁ ଚୁଡ଼ା ଯାକ ଖାଇଯିବେ ଆମେ କ'ଣ ଖାଇବୁ? ତେଣୁ ଗୋଟିଏ ମୁଠା ଯେଉଁ ଆପଣ ଖାଇଲେ ଏତାବତାଳ ଇଏ ବହୁତ ପର୍ଯ୍ୟାପ୍ତ ହେଇଯାଇଛି, କାରଣ ଆପଣ ବିଶ୍ୱାତ୍ମନ ଗୋଟିଏ ମୁଠା ଖାଇଛନ୍ତି ମାନେ ସମଗ୍ର ବିଶ୍ୱ ତୃପ୍ତ ହେଇଯାଇଛି। ତେଣୁ ସର୍ବସମ୍ପଦ ତାଦ୍ୱାରା ସେ ସବୁକିଛି ସମ୍ପତ୍ତି ପାଇଯାଇଛି, ମୁଁ ତାଙ୍କର ଋଣୀ ରହିଗଲି। ତସ୍ମିନ୍ ଲୋକ ଅଥବା ଏ ଲୋକରେ ଏବଂ ପରଲୋକରେ ପୁଂସତତ୍ତୋଷ କାରଣ ସେ ସମସ୍ତେ କିଛି ପାଇଯିବ, କାରଣ ସେ ଆପଣଙ୍କୁ ସନ୍ତୋଷ ପ୍ରଦାନ କରିଛନ୍ତି। ତେଣୁ ଏଇଟା ବାହାରକୁ ଦେଖିବା ପାଇଁ ଏଇଟା କହିଲେ ବିଶ୍ୱନାଥ ଚକ୍ରବର୍ତ୍ତୀକୁ ତାଙ୍କ ଭାଷରେ କହୁଛନ୍ତି। ରୁକ୍ମିଣୀ ଦେବୀ ଚିନ୍ତା କରୁଛନ୍ତି ଯଦି ଏ ଯେଉଁ ସପ୍ତ ଚୁଡ଼ା ଏ ଯେଉଁ ଗନ୍ଧିଆ ଚୁଡ଼ାକୁ ଏଇଟା ଯଦି ତୁମେ ଖାଇବ ତାହେଲେ ତୁମ ପେଟ ଖରାପ ହବ। ଆଉ କିନ୍ତୁ ବାହାରକୁ ଦେଖିବା ପାଇଁ କହିଲେ ଯେ ଆମେ ସବୁ ଅଛୁ 16,108 ରାଣୀ ଅଛୁ, ଆମର ସେବିକାମାନେ ଅଛନ୍ତି, ତାଙ୍କୁ ବି କିଛି କିଛି ଦେବା ନା, ଆଉ ସବୁଯାକ ତୁମେ ଖାଇଦେଲେ ହବ କି? କହିକିରି ସେ ତାଙ୍କୁ ସେଠୁ ବନ୍ଦ କଲେ। ତେଣୁ ଏଇଭଳି ଭାବରେ ବିଦାୟ ନେଇ ସୁଦାମା ଫେରୁଛନ୍ତି। ସୁଦାମା ଚିନ୍ତା କରୁଛନ୍ତି ମୋତେ କିଛି ତ ଦେଲେ ନାହିଁ, ମୋର ସ୍ତ୍ରୀ ବହୁତ କଥା ଯୁକ୍ତି ବାଢ଼ିଥିଲେ ନିଶ୍ଚିନ୍ତ ଭାବରେ ଦେବେ କିନ୍ତୁ ଦେଲେ ନାହିଁ। ବୋଧେ ସେ ଭାବିଲେ ମୁଁ ଧନ ପାଇଲେ ତାଙ୍କୁ ଭୁଲିଯିବି, ସେଇଥିପାଇଁ ବୋଧେ ମୋତେ ଆଉ କିଛି ଦେଲେ ନାହିଁ। ଯାହା ହଉ ସେ ଫେରୁଛନ୍ତି, ଏଇ ସମୟରେ ଚିନ୍ତା କରୁଛନ୍ତି ଭଗବାନ ଯେଉଁଭଳି ଭାବରେ ତାଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ। ସେ କହୁଛନ୍ତି କ୍ୱାହମ୍ ଦରିଦ୍ର ପାପିଆନ୍, ମୁଁ କେତେ ନୀଚ ଦରିଦ୍ର ବ୍ୟକ୍ତି, ମୁଁ ଗୋଟେ ପାପି ବ୍ୟକ୍ତି, କିନ୍ତୁ କୋ କୃଷ୍ଣ ଶ୍ରୀନିକେତନ, କୃଷ୍ଣ କେଉଁଠି? ସିଏ ହେଉଛନ୍ତି ଶ୍ରୀନିକେତନ, ଯାହାଙ୍କର ବକ୍ଷରେ ଲକ୍ଷ୍ମୀଦେବୀ ବାସ କରୁଛନ୍ତି। ତେଣୁ ବ୍ରହ୍ମବନ୍ଧୁ ରୀତି ସ୍ମହମ, ଯଦିଓ ମୁଁ ବ୍ରାହ୍ମଣ କିନ୍ତୁ ପ୍ରକୃତରେ ମୋର ବ୍ରାହ୍ମଣ ଗୁଣ ନାହିଁ, ବ୍ରହ୍ମବଧୁ ବନ୍ଧୁ, କିନ୍ତୁ ତଥାପି ବାହୁବ୍ୟାଂ ପରିରମ୍ଭିତ, ସେଇ ବାହୁରେ ମୋତେ ଆଲିଙ୍ଗନ କରିଥିଲେ, ଯେଉଁ ବାହୁରେ ସେ ତାଙ୍କର ପତ୍ନୀକୁ ଆଲିଙ୍ଗନ କରନ୍ତି ବା ତାଙ୍କର ଭାଇକୁ ଆଲିଙ୍ଗନ କରନ୍ତି, ମୋତେ ସେହି ଭାବରେ ଆଲିଙ୍ଗନ କରିଛନ୍ତି। ତେଣୁ ଏ କଥା ଚିନ୍ତା କରିକରି ଯେତେବେଳେ କେତେବେଳେ ଆସି ପହଞ୍ଚିଗଲାଣି, ତାପରେ ଦେଖିଲାରେ ମୁଁ ବାଟ ଭୁଲିଗଲି କି କି କ'ଣ ଆମର କୁଡ଼ିଆଟା କାହିଁ ଦେଖିଲ ସବୁ ଚାରିଆଡ଼େ କୋଠା ଘର ଆପାର୍ଟମେଣ୍ଟ ସବୁ ହେଇଯାଇଛି ବିରାଟ ବିରାଟ। ତେଣୁ ସେ ଚିନ୍ତା କରୁଛନ୍ତି ଜାଗାଟା ମୁଁ ଭୁଲିଗଲି କି, ଭଗବାନ ଚିନ୍ତା କରିକରି ରାସ୍ତା ଭୁଲିଗଲି। କିନ୍ତୁ ସୁଦାମଙ୍କର ଆସିବା ଦେଖି ତାଙ୍କର ବହୁତ ଐଶ୍ୱର୍ଯ୍ୟ ବଢ଼ିଯାଇଛି, ବହୁତ ପ୍ରକାର ବିରାଟ ବିରାଟ ଇନ୍ଦ୍ରଙ୍କ ଭଳି ଐଶ୍ୱର୍ଯ୍ୟ ସେ ପ୍ରାପ୍ତ ହୋଇଛନ୍ତି, କାରଣ ଭଗବାନ ଚିନ୍ତା କରିଛନ୍ତି ମୋର ଇଏ ଭକ୍ତ ମୁଁ ଆଙ୍କୁ ମୁଁ କ'ଣ ପ୍ରଦାନ କରିବି, ମୋର ଯାହା ଅଛି ତାକୁ ଦେଲେ ମଧ୍ୟ ଯଥେଷ୍ଟ ହେବ ନାହିଁ, ତେଣୁ ତା ସହିତ ମୋ ଏଇ ଐଶ୍ୱର୍ଯ୍ୟ ସହିତ କେହି ସମାନ ହେଇପାରିବେ ନାହିଁ, ତେଣୁ ଇନ୍ଦ୍ର ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟକୁ ପ୍ରଦାନ କରିଛନ୍ତି, ଏତେ ଐଶ୍ୱର୍ଯ୍ୟ ତାଙ୍କର ରହିଛି। ତେଣୁ ତାଙ୍କର ଯେଉଁ ରହିଛନ୍ତି ସେବକ ସେବିକାମାନେ ଆସି ତାଙ୍କୁ ପାଛୋଟି ନେଉଛନ୍ତି, ବହୁତ ମୃଦଙ୍ଗ ଇତ୍ୟାଦି ବହୁତ ସଙ୍ଗୀତ ଗାନ କରି ତାଙ୍କୁ ପାଛୋଟି ନେଉଛନ୍ତି, ପୁଷ୍ପ ଇତ୍ୟାଦି ବୃଷ୍ଟି କରି ତାଙ୍କ ଉପରେ। ଏବଂ ତାଙ୍କ ପତ୍ନୀଙ୍କୁ ଯେତେବେଳେ ଦେଖୁଛନ୍ତି ସେ ଚିହ୍ନି ପାରୁନାହାନ୍ତି, ସେ କହୁଛନ୍ତି କିଏ ଦେବୀ? କିନ୍ତୁ ଭଗବାନ ସୁଦାମାଙ୍କର ଶରୀରକୁ ଚେଞ୍ଜ କରିନଥିଲେ, ପରିବର୍ତ୍ତନ କରିନଥିଲେ, କାହିଁକିନା ତାଙ୍କର ସ୍ତ୍ରୀ ଜାଣିପାରିବେ ନାହିଁ, ତେଣୁ ସେଇଭଳି ଭାବରେ ଶରୀର ଥିଲା, କିନ୍ତୁ ତାଙ୍କ ସ୍ତ୍ରୀର ପରିବର୍ତ୍ତନ ଶରୀର ପରିବର୍ତ୍ତନ ହେଇଯାଇଥିଲା, ସିଏ ପୁରା ଅପ୍ସରା ଭଳି ଶୋଭା ପାଉଥିଲେ, ଦେବୀ ଭଳି ଶୋଭା ପାଉଥିଲେ। ତେଣୁ ସିଏ ତାଙ୍କୁ ପାଛୋଟି ନେଇଗଲେ, ତାପରେ ସୁଦାମ ଜାଣିଲେ ଇଏ ମୋର ସ୍ତ୍ରୀ ବୋଲି। ତେଣୁ ଯେତେବେଳେ କଥା ଜାଣିପାରିଲେ ସେତେବେଳେ ସୁଦାମଙ୍କର ଶରୀର ମଧ୍ୟ ପରିବର୍ତ୍ତନ ହେଇଗଲା, ସୁଦାମ ମଧ୍ୟ ବହୁତ ଦିବ୍ୟ ଶରୀର ପ୍ରାପ୍ତ ହେଲେ, ବହୁତ ସୁନ୍ଦର ସୌନ୍ଦର୍ଯ୍ୟ ପ୍ରାପ୍ତ ହେଲେ ସେ। ତେଣୁ ଏସବୁ ଯେଉଁ ଐଶ୍ୱର୍ଯ୍ୟ ଦେଖି ସୁଦାମ ଚିନ୍ତା କରୁଛନ୍ତି ଏଇ ଐଶ୍ୱର୍ଯ୍ୟର କାରଣ କ'ଣ? ଏ ଭଗବାନ ହିଁ, ଭଗବାନ ଯେହେତୁ ସନ୍ତୁଷ୍ଟ ହେଇଗଲେ ସେଥିପାଇଁ ଆଜି ଏ ସୌନ୍ଦର୍ଯ୍ୟ ମୁଁ ଏ ଐଶ୍ୱର୍ଯ୍ୟ ମୁଁ ପ୍ରାପ୍ତ ହେଇଛି। ତେଣୁ ଯଦିଓ ସେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେଇଥିଲେ କିନ୍ତୁ ସେ ଐଶ୍ୱର୍ଯ୍ୟରେ ମଦମତ୍ତ ହେଉନଥିଲେ, ସେ ଯେଉଁ ବହୁତ ବଡ଼ ପଲଙ୍କ ସବୁ ଥିଲା, ବହୁତ ଦୁଗ୍ଧ ଫେନନିବ ଶଯ୍ୟା ସବୁ ଥିଲା, କିନ୍ତୁ ସେଥିରେ ସେ ଶୟନ କରୁନଥିଲେ, ତଳେ ଶୟନ କରୁଥିଲେ, ଭଗବାନ ସବୁବେଳେ ଚିନ୍ତା କରୁଥିଲେ। ଏଇଭଳି ଭାବରେ ସୁଦାମ ବିପ୍ରଙ୍କର କଥା ଯେଉଁମାନେ ସ୍ମରଣ କରିବେ ଏକାଶ ସମୟରେ କହୁଛନ୍ତି ଯେ ଏତତ୍ ବ୍ରହ୍ମଣ୍ୟ ଦେବସ୍ୟ ଶ୍ରୁତ୍ୱା ବ୍ରହ୍ମଣ୍ୟତାଙ୍ଗ ନରହ ଲବ୍ଧ ଭାବ ଭଗବତୀ କର୍ମବନ୍ଧାତ୍ ବିମୁଚ୍ୟତେ। ଯେଉଁମାନେ ଭଗବାନଙ୍କର ଏହି ଲୀଳା सुदामा सहित होता जो मैंने श्रवण करेंगे स्मरण करेंगे से मैंने भगवान प्रति भाव प्राप्त हे लब्ध भाव भगवती एवं कर्म बंधा विमुच्यत जो कर्म बंधन से मुक्ति पाइबे। जय श्रीमद भागवत दर्शन सुंदर 81 अध्याय की जय 81 अध्याय की जय श्री प्रभुपाद महाराज की जय श्री गुरुदेव की अनंत कोटि वैष्णव मंदिर की दाई गौर प्रेमानंदी।